ପାଉଲ ନାମକ ଜଣେ ଲୋକ ସ୍ତିଫାନଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲେ ଏବଂ ସେହିଦିନ ଜିରୁସାଲାମରେ ଥିବା ବିଶ୍ୱାସୀମାନଙ୍କୁ ବହୁତ ତାଡ଼ନା କରାଗଲା। ତେଣୁ ଶିଷ୍ୟମାନଙ୍କ ଛଡ଼ା ଅନେକ ବିଶ୍ୱାସୀମାନେ ସେଠାରୁ ପଳାଇଗଲେ ଏବଂ ସବୁଆଡ଼େ ଯୀଶୁଙ୍କ ବିଷୟରେ ପ୍ରଚାର କଲେ। ମାତ୍ର ସେହି ପାଉଲ ଘରେ ଘରେ ପଶି ବିଶ୍ୱାସୀମାନଙ୍କୁ ଟାଣି ନେଇ ଜେଲରେ ପକାଉଥିଲେ। ଆଉ ସେ ଦମେଶକ ନାମକ ସହରରେ ଥିବା ଶିଷ୍ୟମାନଙ୍କୁ ବାନ୍ଧି ଆଣିବା ପାଇଁ ମହାପୁରୋହିତଙ୍କ ଠାରୁ ଅନୁମତି ଆଣିବାକୁ ଯାଉଥିବା ବାଟରେ ହଠାତ୍ ଏକ ଉଜ୍ଜଳ ଆଲୁଅ ଦେଖିଲେ ଏବଂ ଗୋଟିଏ ମହାଶବ୍ଦ ଶୁଣିଲେ। ସେଥିରେ ସେ ତଳେ ପଡ଼ିଯାଇ ଗୋଟିଏ ସ୍ୱର ତାଙ୍କୁ ଏପରି କହିବାର ଶୁଣିଲେ, ହେ ପାଉଲ, ହେ ପାଉଲ, ତୁମେ କାହିଁକି ମୋତେ ତାଡ଼ନା କରୁଅଛ? ପାଉଲ କହିଲେ, ଆପଣ କିଏ ପ୍ରଭୁ? ଯୀଶୁ ଉତ୍ତର ଦେଲେ, ତୁମେ ଯାହାକୁ ତାଡ଼ନା କରୁଛ ମୁଁ ସେହି ଯୀଶୁ। କିନ୍ତୁ ବର୍ତ୍ତମାନ ଯାଅ, ଆଉ ତୁମେ କ'ଣ କରିବ ତାହା ତୁମକୁ କୁହାଯିବ। ଆଉ ପାଉଲଙ୍କର ସଙ୍ଗୀମାନେ କେବଳ ଗୋଟିଏ ଶବ୍ଦ ଶୁଣିଲେ କିନ୍ତୁ କିଛି ଦେଖି ନ ପାରିବାରୁ ଆଶ୍ଚର୍ଯ୍ୟ ହେଲେ। କିନ୍ତୁ ପାଉଲ ଯେତେବେଳେ ଭୂମିରୁ ଉଠିଲେ ସେତେବେଳେ ସେ ଅନ୍ଧ ହୋଇଗଲେ। ତେଣୁ ତାଙ୍କର ସଙ୍ଗୀମାନେ ତାଙ୍କୁ ହାତ ଧରି ଦମେଶକକୁ ନେଇଗଲେ ଏବଂ ସେଠାରେ ପାଉଲ ତିନି ଦିନ ପର୍ଯ୍ୟନ୍ତ କିଛି ଖିଆପିଆ କଲେ ନାହିଁ। ଆଉ ସେହି ସହରରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ। ଆଉ ଯୀଶୁ ତାଙ୍କୁ ଦର୍ଶନରେ ଦେଖାଦେଇ କହିଲେ, ତୁମେ ପାଉଲଙ୍କ ପାଖକୁ ଯାଅ, କାରଣ ତୁମେ ଯାଇ ତା ପାଇଁ ପ୍ରାର୍ଥନା କଲେ ସେ ଦେଖିପାରିବ ବୋଲି ଦର୍ଶନ ପାଇଛି। ସେଥିରେ ହନନୀୟ କହିଲେ, ପ୍ରଭୁ, ସେ ଜିରୁସାଲାମରେ ବିଶ୍ୱାସୀମାନଙ୍କୁ କିପରି ଭୟଙ୍କର ତାଡ଼ନା କରିଅଛି ତାହା ମୁଁ ଶୁଣିଛି, ଆଉ ଏଠାରେ ମଧ୍ୟ ସେ ସେହିପରି ତାଡ଼ନା କରିବାକୁ ଆସିଛି। କିନ୍ତୁ ଯୀଶୁ କହିଲେ, ତୁମେ ଯାଅ, କାରଣ ସେ ଅନ୍ୟମାନଙ୍କ ପାଖରେ ମୋର ସାକ୍ଷୀ ହେବ। ସେଥିରେ ସେ ଯାଇ ପାଉଲଙ୍କ ଉପରେ ହାତ ରଖି ପ୍ରାର୍ଥନା କଲେ, ଫଳରେ ସେ ପୁନର୍ବାର ଦୃଷ୍ଟି ପାଇ ଜଳଦୀକ୍ଷା ନେଇ ଖିଆପିଆ କଲେ। ଆଉ ସେ ସେଠାରେ କିଛିଦିନ ପର୍ଯ୍ୟନ୍ତ ବିଶ୍ୱାସୀମାନଙ୍କ ସହିତ ରହିଲେ। ପୁଣି ଯିହୁଦୀମାନଙ୍କର ସଭାଗୃହରେ ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରଚାର କରିବାକୁ ଲାଗିଲେ। ଏକଥା ଶୁଣି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହେଲେ।